आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତୀୟଙ୍କୁ ଦେଶାନ୍ତରୀକରଣ ପ୍ରସଙ୍ଗରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଅପରାହ୍ନ 2 ଯାଏଁ ଉଭୟ ଗୃହ ମୁଲତବୀ। ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ପରେ ଆଜି ରାଜ୍ୟସଭାରେ ଉତ୍ତର ଦେବେ ପ୍ରଧାନମନ୍ତ୍ରୀ। ପରୀକ୍ଷା ପେ ଚର୍ଚ୍ଚାର 8ମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ। ପ୍ରୟାଗରାଜ ମହାକୁମ୍ଭରେ ଆଜି ଆୟୋଜିତ ହେଉଛି ଜନଜାତି ସାଂସ୍କୃତିକ ସମ୍ମିଳନୀ ଏବଂ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ଆଜିର ମ୍ୟାଚ୍ରେ ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ। ଯୁକ୍ତରାଷ୍ଟ୍ର ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଦେଶାନ୍ତରୀକରଣ ପ୍ରସଙ୍ଗକୁ ବିରୋଧ କରି ସଂସଦର ଉଭୟ ଗୃହରେ ଆଲୋଚନା ଦାବି କରି ହଟ୍ଟଗୋଳ ସୃଷ୍ଟି ହେବାରୁ ଦିନ 2 ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ଅପରାହ୍ନ 2 ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ରାଜ୍ୟସଭାରେ ଏ ନେଇ ବିବୃତ୍ତି ପ୍ରଦାନ କରିବେ। ଅନ୍ୟପକ୍ଷରେ ଆଜି ଲୋକସଭାରେ ଦିନ 12 ଗୃହକାର୍ଯ୍ୟ ପୁଣି ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମ୍କେ, ଟିଏମ୍ସି, ସମାଜବାଦୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳର ସଦସ୍ୟମାନେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ବିରୋଧୀ ଦଳଗୁଡ଼ିକ ସମ୍ମିଳିତ ହୋଇ ଆଲୋଚନା ଦାବି କରିଥିଲେ। ବାଚସ୍କତି ଓମ୍ ବିର୍ଲା ବିରୋଧୀ ଦଳ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବା ପାଇଁ ବାରମ୍ଭାର ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା, ଫଳରେ ବାଚସ୍କତି ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ସକାଳେ ଲୋକସଭାର ବୈଠକ ଆରମ୍ଭ ହେବା ମାତ୍ରେ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଥିଲା। ବାଚସ୍କତି ଓମ୍ ବିର୍ଲା ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି କହିଥିଲେ ଏହି ପ୍ରସଙ୍ଗ ଏକ ବିଦେଶୀ ରାଷ୍ଟ୍ରର, ଏଣୁ ବିରୋଧୀ ଦଳର ସଦସ୍ୟମାନେ ଗୃହକୁ ଚଳାଇବା ଲାଗି ସହଯୋଗ କରିବା ଉଚିତ। ବିରୋଧୀ ଦଳ ସଦସ୍ୟମାନେ ବାଚସ୍କତିଙ୍କ କଥାକୁ ମାନିନଥିଲେ ଏବଂ ଗୃହରେ ସ୍ଲୋଗାନ ଓ ହୋହାଲ୍ଲା କରିବା ଜାରି ରଖିଥିଲେ। ବାଚସ୍କତି ପରିସ୍ଥିତିକୁ ଅନୁଧ୍ୟାନ କରି ଲୋକସଭାକୁ ଦିନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରପକ୍ଷେ ରାଜ୍ୟସଭାର ବୈଠକ ଆରମ୍ଭ ହେବା ମାତ୍ରେ ଦେଶାନ୍ତରୀକରଣ ପ୍ରସଙ୍ଗ ନେଇ ତଦନୁରୂପ ବିରୋଧୀ ଦଳର ସଦସ୍ୟମାନେ ପାଟିତୁଣ୍ଡ କରିବା ସହ ଏହି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଦାବି ଉପସ୍ଥାପନ କରିଥିଲେ। ଗୃହରେ ହୋହାଲ୍ଲା ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଦେଶରେ ରହି ପାଠ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି। ଆଜି ରାଜ୍ୟସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ବିବାଦ ଦେଖାଦେଉଥିବା ଦେଶଗୁଡ଼ିକରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଦେଶକୁ ଫେରାଇ ଆଣିବା ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଦିଗରେ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି ସେହିସବୁ ଛାତ୍ରମାନଙ୍କ ପାଇଁ ସରକାର କୋହଳ ମନୋଭାବ ପୋଷଣ କରୁଛନ୍ତି।
The government carefully monitors the number of students in all foreign countries. We also carefully monitor their welfare. Wherever there is a situation of any tension or likelihood of violence, we alert students as we had done in Ukraine. Where there is a requirement for us to take any further steps like running a flight to for their rescue or any other situation like that, we are prepared. We always have contingency.
ସେ କହିଛନ୍ତି ୟୁକ୍ରେନ୍ରେ ମେଡିକାଲ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶିକ୍ଷା ସମାପ୍ତ ଲାଗି ଅନ୍ୟ ଦେଶକୁ ପଠାଇବା ଲାଗି ବ୍ୟବସ୍ଥା କରାଯାଇଛି ଏବଂ ଭାରତରେ ସେମାନେ ଯେଭଳି ପ୍ରାକ୍ଟିକାଲ ପରୀକ୍ଷା ଦେଇପାରିବେ ସେଥିଲାଗି ବ୍ୟବସ୍ଥା କରାଯାଇଛି। ଶ୍ରୀ ଜୟଶଙ୍କର କହିଛନ୍ତି ବିବାଦୀୟ ଅଞ୍ଚଳଗୁଡ଼ିକରୁ ଫେରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରିବା ଲାଗି ସରକାର ଯୋଜନା କରିଛନ୍ତି। ଗତ 10 ମଧ୍ୟରେ ଦେଶରେ ଅଧିକ 75,000 ମେଡିକାଲ ଆସନ ବୃଦ୍ଧି କରାଯାଇଥିବା ଶ୍ରୀ ଜୟଶଙ୍କର ଗୃହକୁ ଅବଗତ କରାଇଛନ୍ତି। ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଉତ୍ତର ଦେବେ। ଶ୍ରୀ ମୋଦି ଆଜି ସନ୍ଧ୍ୟାରେ ଗୃହରେ ଏହି ଉତ୍ତର ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। 2 ପୂର୍ବରୁ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବର ପ୍ରଧାନମନ୍ତ୍ରୀ ଉତ୍ତର ଦେଇଥିଲେ। ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ ନୂଆ ଫର୍ମାଟ୍ରେ କରାଯିବ। ଏଥିରେ 8ଟି ଅଧ୍ୟାୟ ରହିବ। ଚଳିତ ମାସ 10 ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ସ୍ୱନାମଧନ୍ୟ ବ୍ୟକ୍ତିତ୍ୱମାନେ ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ମନ୍ତ୍ରଣାଳୟ କହିଛି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ 36 ଜଣ ଲେଖାଏଁ ଛାତ୍ର ବିଭିନ୍ନ ବିଦ୍ୟାଳୟରୁ ଚୟନ ହୋଇଛନ୍ତି ଏବଂ ସେମାନେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାର୍ତ୍ତାଳାପ କରିବେ। ଆହୁରି ମଧ୍ୟ କୁହାଯାଇଛି ପ୍ରଥମ ଭାଗରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ସ୍ୱୟଂଭବା ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଓ ଶିକ୍ଷା ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସାମାଜିକ ଗଣମାଧ୍ୟମ ଚ୍ୟାନେଲ୍ରେ ସିଧାସଳଖ ପ୍ରସାରଣ କରାଯିବ। ସୂଚନାଯୋଗ୍ୟ, ପରୀକ୍ଷା ଚାପ ହ୍ରାସ କରିବା ଲାଗି ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥାନ୍ତି। ଏହାକୁ ଏକ ଉତ୍ସବ ଭାବେ ପାଳନ କରାଯାଏ। ଏକ ପ୍ରତିଯୋଗିତା ମାଧ୍ୟମରେ ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଚୟନ କରାଯାଏ। ଚଳିତ ବର୍ଷ 3,50,00,000ରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରୟାଗରାଜ ମହାକୁମ୍ଭରେ ଜନଜାତି ସାଂସ୍କୃତିକ ସମ୍ମିଳନୀ କାର୍ଯ୍ୟକ୍ରମ ଅଧୀନରେ ଜନଜାତୀୟ ଯୁବକୁମ୍ଭ ଆଜି ପାଳିତ ହେଉଛି। ଏଥିରେ 8,000ରୁ ଅଧିକ ଆଦିବାସୀ ଯୁବକ ଯୁବତୀ ସାରା ଦେଶରୁ ଭାଗ ନେଇଛନ୍ତି। ଚଳିତ ବର୍ଷ ବିର୍ସା ମୁଣ୍ଡାଙ୍କ 150ତମ ଜୟନ୍ତୀକୁ ଜନଜାତୀୟ ଗୌରବ ବର୍ଷ ଭାବେ ପାଳନ କରାଯାଉଛି। ଏହାର ଅଂଶସ୍ୱରୂପ ମହାକୁମ୍ଭରେ 5-ଦିନିଆ ଜନଜାତି ସାଂସ୍କୃତିକ ସମାଗମ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀକୁ ଉଦ୍ବୋଧନ ଦେଇ କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେ କହିଛନ୍ତି ଦେଶର ଯୁବପିଢ଼ି ସମାଜ ପରିବର୍ତ୍ତନ ଦିଗରେ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଏକତା ଏବଂ ଦେଶକୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଯୁବପିଢ଼ି ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଆଦିବାସୀ ଯୁବକ ଯୁବତୀମାନେ ଦେଶର ପାରମ୍ପରିକ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବା ଲାଗି ଶପଥ ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଦିବାସୀ ସମ୍ପ୍ରଦାୟ ନିମନ୍ତେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଥିବା ବିଭିନ୍ନ ରାଜ୍ୟର 25 ଜଣ ଯୁବକ ଯୁବତୀଙ୍କୁ ଏହି ସମ୍ମିଳନୀରେ ପୁରସ୍କୃତ କରାଯିବ। ଅନ୍ୟପକ୍ଷରେ ଏଥିରେ 120 ସାଂସ୍କୃତିକ ନୃତ୍ୟ ଦଳ ସେମାନଙ୍କ କଳାକୌଶଳ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବା ପରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଛି। ନିର୍ବାଚନ ଆୟୋଗ ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ 24 ଘଣ୍ଟିଆ କଡ଼ା ପ୍ରହରା ମଧ୍ୟରେ ଇଭିଏମ୍ ରଖାଯାଇଥିବା ଆୟୋଗ ସୂଚନା ଦେଇଛନ୍ତି। ଭୋଟ୍ ଗଣତି ପାଇଁ ଦିଲ୍ଲୀର 11 ଜିଲ୍ଲାରେ 19 ଗଣନା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। 70 ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ୍ ଗଣନା ପରେ 699 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଆସନ୍ତା ଶନିବାର 8 ଦିନ ଭୋଟ୍ ଗଣନା କରାଯିବ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ 60.42% ଭୋଟ୍ଦାନ ହୋଇଛି। ଉତ୍ତର ପୂର୍ବ ଦିଲ୍ଲୀ ଜିଲ୍ଲାରେ ସର୍ବାଧିକ 66.25% ମତଦାନ ହୋଇଥିବାବେଳେ ଦକ୍ଷିଣ ପୂର୍ବ ଦିଲ୍ଲୀରେ ସର୍ବନିମ୍ନ 56.31% ମତଦାନ ହୋଇଛି। ସହଦରା ଜିଲ୍ଲାରେ ମତଦାନ ହାର 63.94% ରହିଛି। ସେହିପରି ଉତ୍ତର ଦିଲ୍ଲୀରେ 69.55 ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀରେ 60.7% ଭୋଟ୍ ପଡ଼ିଛି। ଚଳିତ ବିଧାନସଭା ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟିର ଅରବିନ୍ଦ କେଜରିୱାଲ, ଆତିଶି ଓ ମନୀଷ ସିସୋଦିଆ, ବିଜେପିର ପରବେଶ ବର୍ମା, ବିଜେନ୍ଦର ଗୁପ୍ତା, ଅରବିନ୍ଦର ସିଂ ଲଭ୍ଲି ଏବଂ ରମେଶ ବିଦୁରୀ ଓ କଂଗ୍ରେସର ଦେବେନ୍ଦ୍ର ଯାଦବ, ସନ୍ଦୀପ ଦୀକ୍ଷିତ ଏବଂ ଅଳକା ଲାମ୍ବା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ମହାରାଷ୍ଟ୍ରର ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଭାରତ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍ ସିରିଜ୍ର ପ୍ରଥମ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଆମର ହସ୍ତଗତ ହୋଇଥିବା ଖବର ଅନୁଯାୟୀ ଇଂଲଣ୍ଡ 4 ଓଭର ସୁଦ୍ଧା କୌଣସି ୱିକେଟ୍ ନ ହରାଇ 17 ରନ୍ ସଂଗ୍ରହ କରିଛି। ରୋହିତ ଶର୍ମା ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ଆଘାତ ଯୋଗୁଁ ବିରାଟ କୋହଲି ଆଜି ଖେଳୁନାହାନ୍ତି। ଇଂଲଣ୍ଡ ଦଳର ନେତୃତ୍ୱ ନେଉଛନ୍ତି ଜୋସ୍ ବଟଲର୍। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ରବିବାର ଦିନ କଟକର ବାରବାଟୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା 12 ଦିନ ଅହମ୍ମଦାବାଦଠାରେ ଖେଳାଯିବ। ଦୁଇ ଦେଶ ମଧ୍ୟରେ ସମ୍ପ୍ରତି ଶେଷ ହୋଇଥିବା 5 ମ୍ୟାଚ୍ ବିଶିଷ୍ଟ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଭାରତ 4-1 ବିଜୟୀ ହୋଇଛି। ବିଶ୍ୱ ଟେବୁଲ୍ ଟେନିସ୍ ସିଙ୍ଗାପୁର ସ୍ମାସ୍ର ପୁରୁଷ ଡବଲ୍ସ ବର୍ଗରେ ଭାରତୀୟ ଯୋଡ଼ି ମାନବ ଠାକର ଓ ମନୋଜ ଶାହା ଆଜି କ୍ୱାର୍ଟର ଫାଇନାଲ୍ ଖେଳିବେ। ଏହି ଯୋଡ଼ି ଫ୍ରାନ୍ସର ଫ୍ଲୋରିଆନ୍ ବୋରା ସୋଦ୍ ଏବଂ ଇଷ୍ଟିଭାନ୍ ଡୋନ୍ଙ୍କ ଯୋଡ଼ିକୁ ଆଜି ଭାରତୀୟ ସମୟ ଅପରାହ୍ନ 3:30 ମିନିଟ୍ରେ ଭେଟିବେ। ଭାରତୀୟଙ୍କୁ ଦେଶାନ୍ତରୀକରଣ ପ୍ରସଙ୍ଗରେ ଆଲୋଚନା ଦାବି କରି ସଂସଦର ଉଭୟ ଗୃହରେ ହଟ୍ଟଗୋଳ, ଅପରାହ୍ନ 2:00 ଯାଏ ଉଭୟ ଗୃହ ମୁଲତବୀ, ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ରାଜ୍ୟସଭାରେ ଉତ୍ତର ଦେବେ ପ୍ରଧାନମନ୍ତ୍ରୀ, ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ଏବଂ ପ୍ରୟାଗରାଜ ମହାକୁମ୍ଭରେ ଆଜି ଆୟୋଜିତ ହେଉଛି ଜନଜାତି ସାଂସ୍କୃତିକ ସମ୍ମିଳନୀ।